ଆଜ୍ଞା ନମସ୍କାର, ମୁଁ ପୁଷ୍ପାଞ୍ଜଳି ସାହୁ, ବରବାରି ରଘୁନାଥ ନଗର ଅଙ୍ଗନବାଡ଼ି ୱାର୍କର କହୁଛି। ମୋର ମୋ ସାହିର ଦୁଇଟା 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 ସାହିରେ ଡ୍ରେନ୍ ଅଛି। ଡ୍ରେନ୍ ଆଜି 4-5 ବର୍ଷ ହେଲା ସଫା ହେଇନାହିଁ। ଡ୍ରେନ୍ ତା ଉପରେ ଘର ଯେଉଁମାନେ କରିଦେଇଛନ୍ତି ତାଙ୍କୁ କହିଲା ପରେ ବି ସେମାନେ ଭାଙ୍ଗୁନାହାନ୍ତି। ତାଙ୍କ ପ୍ରତି ଯଦି ବି କିଛି ଆକ୍ସନ୍ ନିଆ ହୁଅନ୍ତା ବି ଭଲ ହୁଅନ୍ତା। ସେମାନେ ଭାଙ୍ଗିଦେଲେ ଆମର ଡ୍ରେନ୍ଟା ଭଲ ଭାବରେ ସଫା ହେଇପାରନ୍ତା। ମଶା ମାଛି ହେବା ଦ୍ୱାରା ମୋ ଏରିଆରେ ବି ବହୁତ ମ୍ୟାଲେରିଆ ଜନିତ ରୋଗ, ମ୍ୟାଲେରିଆ ଆଉ ପାଣି ଜମା ହେଇ ବି ଡେଙ୍ଗୁ ଜନିତ ରୋଗ ବ୍ୟାପିଲାଣି। ଆପଣ ଯଦି ଦୟାକରି ଡ୍ରେନ୍ଟା ଭଲ ସଫା କରିଦିଅନ୍ତେ। ଏଇଟା ପୁରା ସାଇ ଗୁଠାକର ମତ ଯେ ଆମ ଡ୍ରେନ୍ଟା ସଫା ହଉ। ଆମେ ବି ଯାଇକି ବହୁତ କହିଛୁ କର୍ପୋରେଟରଙ୍କୁ ଆଉ ବିଏମ୍ସିରେ ବହୁତ ଜଣେଇଛୁ, କିନ୍ତୁ ଏହାପରେ ବି କୌଣସି ଆକ୍ସନ୍ ନିଆଯାଇ ନାହିଁ। ସେସବୁ ଡ୍ରେନ୍ ନିଜେ କିଛି ମଇଳା ବାହାର କରିକି ସଫା କରିଛୁ ନିଜ ଖର୍ଚ୍ଚରେ, ଆଉ ପୁରା ଡ୍ରେନ୍ ତ ଆମ ଖର୍ଚ୍ଚରେ ଆଉ କରିହେବ ନାହିଁ। ତେଣୁ ଆପଣ ଯଦି ଡ୍ରେନ୍ଟା ସଫା କରନ୍ତେ ଭଲ ହୁଅନ୍ତା, ଆମେ ସମସ୍ତେ ଉପକୃତ ହୁଅନ୍ତୁ।